ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜିଠାରୁ ଓଡ଼ିଶାରେ ଆରମ୍ଭ କରିବେ ଦୁଇଦିନିଆ ନିର୍ବାଚନ ପ୍ରଚାର। ସମ୍ଭିଧାନ ବଦଳାଇବା ଆରୋପକୁ ଖଣ୍ଡନ କଲେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେଙ୍କ ମତଦାନ ତଥ୍ୟ ପ୍ରକାଶ ଅବ୍ୟବସ୍ଥା ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ 21 ଦିନ ପାଇଁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜିଠାରୁ ଓଡ଼ିଶାରେ ଦୁଇଦିନିଆ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଆଉ କିଛି ସମୟ ପରେ ଶ୍ରୀ ମୋଦି ଭୁବନେଶ୍ୱରରେ ପ୍ରାୟ 2.5 କିଲୋମିଟର ଏକ ଭବ୍ୟ ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ମାଷ୍ଟର କ୍ୟାଣ୍ଟିନ୍ ଛକଠାରୁ ବାଣୀବିହାର ପର୍ଯ୍ୟନ୍ତ ଶ୍ରୀ ମୋଦିଙ୍କ ରୋଡ୍ ଶୋ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତାକାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ତିନୋଟି ସମାବେଶକୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁରଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶ୍ରୀ ସିଂ କହିଛନ୍ତି ସମ୍ଭିଧାନକୁ ବଦଳାଇବା ପାଇଁ ଯେଉଁ ଆରୋପ ତାଙ୍କ ଦଳ ଉପରେ ଲଗାଯାଉଛି ତାହା ଭିତ୍ତିହୀନ। ସମ୍ଭିଧାନ ବଦଳାଇବାର ସାହସ କାହାର ନାହିଁ ବୋଲି ଶ୍ରୀ ସିଂ କହିଛନ୍ତି। କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି କଂଗ୍ରେସ ଶାସନ ସମୟରେ ସମ୍ଭିଧାନର ଦୁରୁପଯୋଗ ହୋଇଛି। ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ଅଭିଯୋଗ କରିଛନ୍ତି ତୃଣମୂଳ କଂଗ୍ରେସ ଭୋଟ୍ ବ୍ୟାଙ୍କ ପାଇଁ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ସମର୍ଥନ କରୁଛି। ନାଗରିକତା ସଂଶୋଧନ ଆଇନ ନାମରେ ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ସାଧାରଣ ଲୋକଙ୍କୁ ଉତ୍ତେଜିତ କରୁଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଶାହା ଦଳର ଲୋକସଭା ପ୍ରାର୍ଥୀ ଜଗନ୍ନାଥ ସରକାରଙ୍କ ସମର୍ଥନରେ ରାଣାଘାଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସନ୍ଦେଶଖାଲି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି କହିଛନ୍ତି। କଂଗ୍ରେସ ଓ ତୃଣମୂଳ ଉଭୟ ଦୁର୍ନୀତିଗ୍ରସ୍ତ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗର ଶାସକ ଦଳ ଅଧୀନରେ ରାଜ୍ୟ ନିଯୁକ୍ତି ସେବା, ପୌର ନିଯୁକ୍ତି, ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସେ ତୃଣମୂଳକୁ ପ୍ରତ୍ୟାଖ୍ୟାନ କରି ବିକାଶ ପାଇଁ ଭୋଟ୍ ଦେବାକୁ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ ମତଦାନ ତଥ୍ୟ ପ୍ରକାଶରେ ଅବ୍ୟବସ୍ଥା ଓ ବିଳମ୍ବ ନେଇ ଉଠାଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ଖଣ୍ଡନ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷଙ୍କୁ ଲେଖିଥିବା ଚିଠିରେ କମିଶନ କହିଛନ୍ତି ଏହି ଅନାବଶ୍ୟକ ଅଭିଯୋଗ ତଥ୍ୟବିହୀନ ଏବଂ ପକ୍ଷପାତିତାପୂର୍ଣ୍ଣ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ସୂଚନାଯୋଗ୍ୟ ଶ୍ରୀ ଖାଡ୍ଗେ କମିଶନଙ୍କ ଦ୍ୱାରା ପ୍ରକାଶିତ ମତଦାନ ତଥ୍ୟରେ ଅସଙ୍ଗତି ଏବଂ ପଞ୍ଜୀକୃତ ଭୋଟରଙ୍କ ତାଲିକା ସାମାଜିକ ଗଣମାଧ୍ୟମରେ ପ୍ରକାଶ ନ କରାଯିବା ସମ୍ପର୍କରେ ଅଭିଯୋଗ କରିଥିଲେ। ନିର୍ବାଚନ କମିଶନର କର୍ମଚାରୀ ଓ ବ୍ୟବସ୍ଥାର ବିଶ୍ୱସନୀୟତାକୁ ଆକ୍ରମଣ କରିବାକୁ ଏକ ଜାତୀୟ ରାଜନୈତିକ ଦଳର ଦାୟିତ୍ୱହୀନ ବୟାନ ଦ୍ୱାରା ଉଦ୍ୟମ କରାଯାଉଥିବା ଚିନ୍ତାଜନକ ବୋଲି ନିର୍ବାଚନ କମିଶନ କହିଛନ୍ତି। ଆୟୋଗ ଶ୍ରୀ ଖାଡ୍ଗେଙ୍କୁ ସତର୍କତା ଅବଲମ୍ଭନ କରିବା ସହ ଏଭଳି ବୟାନ ଦେବାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି। ଟିଏମ୍ସି କର୍ମୀଙ୍କ ଧମକ ଯୋଗୁଁ ସନ୍ଦେଶଖାଲିର ମହିଳାମାନେ ଯେପରି ସେମାନଙ୍କ ଅଭିଯୋଗ ପ୍ରତ୍ୟାହାର ନ କରିବେ ତାହା ସୁନିଶ୍ଚିତ କରିବାକୁ ଜାତୀୟ ମହିଳା ଆୟୋଗ ଏନ୍ସିଡବ୍ଲ୍ୟୁ ଆଜି ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚନ ଆୟୋଗକୁ ଲେଖିଥିବା ଚିଠିରେ ଏନ୍ସିଡବ୍ଲ୍ୟୁ କହିଛି 2024 ସାଧାରଣ ନିର୍ବାଚନ ଚାଲିଥିବାବେଳେ ସନ୍ଦେଶଖାଲିର ମହିଳାମାନଙ୍କୁ ପ୍ରଭାବିତ କରାଯାଉଛି, ଧମକ ଦିଆଯାଉଛି ଏବଂ ଅଭିଯୋଗ ପ୍ରତ୍ୟାହାର କରିବାକୁ ସେମାନଙ୍କ ଉପରେ ଚାପ ପକାଯାଉଛି। ଏହାଦ୍ୱାରା ସେହି ଅଞ୍ଚଳରେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ଯୋଗୁଁ ଏନ୍ସିଡବ୍ଲ୍ୟୁ ନିର୍ବାଚନ କମିଶନଙ୍କୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛି। ଏନ୍ସିଡବ୍ଲ୍ୟୁ ଆହୁରି ମଧ୍ୟ କହିଛି ମାମଲାର ସତ୍ୟତା ଯାଞ୍ଚ କରିବା ପାଇଁ ଗଠିତ କମିଟି ସନ୍ଦେଶଖାଲିର ଅନେକ ମହିଳାଙ୍କୁ ଭେଟିଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଟିଏମ୍ସିର ଶେଖ୍ ଶାହାଜାନ୍ଙ୍କ ସହଯୋଗୀମାନେ ସେମାନଙ୍କୁ ଯୌନ ନିର୍ଯାତନା ଦେଇଥିଲେ ବୋଲି ସେ ମହିଳାମାନେ କହିଥିଲେ। ଏନେଇ ସନ୍ଦେଶଖାଲିର ମହିଳାମାନେ ଲିଖିତ ଭାବେ ଅନେକ ଅଭିଯୋଗ ମଧ୍ୟ କରିଛନ୍ତି। ମଦନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ସୁପ୍ରିମକୋର୍ଟ 21 ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଲ୍ରୁ ବାହାରିଛନ୍ତି। ତେବେ 7ଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ଶେଷ ହେବାର ଗୋଟିଏ ଦିନ ପରେ ଜୁନ୍ 2 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆପ୍ ମୁଖ୍ୟଙ୍କୁ ଆତ୍ମସମର୍ପଣ କରିବାକୁ କହିଛନ୍ତି। ଚଳିତ ଲୋକସଭା ନିର୍ବାଚନ ଅବସରରେ ପ୍ରଚାର କରିବା ଲାଗି ଶ୍ରୀ କେଜରିୱାଲ ଜେଲ୍ରୁ ମୁକ୍ତି ମାଗିଥିଲେ। ଅନ୍ୟପକ୍ଷରେ କେଜରିୱାଲଙ୍କୁ ଗିରଫ କରିବାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବିଳମ୍ବକୁ ଦର୍ଶାଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଅଗଷ୍ଟ 2022ରେ କେଜରିୱାଲଙ୍କ ବିରୋଧରେ ଏନ୍ଫୋର୍ସମେଣ୍ଟ କେସ୍ ଇନ୍ଫର୍ମେସନ୍ ରିପୋର୍ଟ ରୁଜୁ କରିଥିଲା କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ 21ରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ ଜାମିନ ସର୍ତ୍ତ ଅନୁଯାୟୀ କେଜରିୱାଲ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଦିଲ୍ଲୀ ସଚିବାଳୟକୁ ଯିବେ ନାହିଁ। ଉପରାଜ୍ୟପାଳଙ୍କ ମଞ୍ଜୁରୀ କିମ୍ବା ଅନୁମୋଦନ ପାଇବା ପାଇଁ ଆବଶ୍ୟକ ଓ ଜରୁରୀ ନଥିଲେ ସେ ସରକାରୀ ଫାଇଲ୍ରେ ଦସ୍ତଖତ କରିବେ ନାହିଁ। ଶ୍ରୀ କେଜରିୱାଲ ବର୍ତ୍ତମାନ ମାମଲାରେ ତାଙ୍କର ଭୂମିକା ସମ୍ପର୍କରେ କୌଣସି ମନ୍ତବ୍ୟ ଦେବେ ନାହିଁ ଏବଂ କୌଣସି ସାକ୍ଷୀଙ୍କ ସହ କଥାବାର୍ତ୍ତା କରିବେ ନାହିଁ ଏବଂ ମାମଲା ସହିତ ଜଡ଼ିତ କୌଣସି ସରକାରୀ ଫାଇଲ୍ ଯାଞ୍ଚ କରିପାରିବେ ନାହିଁ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପଭିକୁ ଆମ୍ ଆଦମୀ ପାର୍ଟି ଗଣତନ୍ତ୍ର ଓ ସମ୍ଭିଧାନର ବିଜୟ ବୋଲି ପ୍ରଶଂସା କରିଛି। ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ରାୟ କହିଛନ୍ତି ସମ୍ଭିଧାନରେ ବିଶ୍ୱାସ କରୁଥିବା ସମସ୍ତଙ୍କୁ ସୁପ୍ରିମକୋର୍ଟ ଆଶାର କିରଣ ଦେଇଛନ୍ତି। ଆପ୍ ନେତା ଆତିଶି କହିଛନ୍ତି କେଜରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପ୍ରମାଣିତ କରିଛି ଯେ ସତ୍ୟର ବିଜୟ ହୋଇଛି। କଂଗ୍ରେସ ନେତା ପବନ ଖେରା ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କରିବା ସହ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ନ୍ୟାୟ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ନେତା ମନଜିନ୍ଦର ସିଂ ସିର୍ସା କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟରେ ସ୍ୱଷ୍ଟ ଭାବେ କୁହାଯାଇଛି କେଜରିୱାଲଙ୍କୁ କେବଳ ନିର୍ବାଚନ ପାଇଁ ଜାମିନ ମିଳିଛି ଏବଂ ଆସନ୍ତା ମାସ ପହିଲା ପରେ ତାଙ୍କୁ ପୁଣି ଜେଲ୍ ଯିବାକୁ ପଡ଼ିବ। ଚଳିତ ମାସ 14-25 ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ଆୟୋଜିତ ହେବାକୁ ଥିବା 77ତମ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ଅଂଶଗ୍ରହଣ କରିବ। କର୍ପୋରେଟ୍ ଇଣ୍ଡିଆନ୍ ପ୍ରତିନିଧି ଦଳରେ ଭାରତ ସରକାର ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଚଳଚ୍ଚିତ୍ର ଶିଳ୍ପର ସଦସ୍ୟମାନେ ରହିଛନ୍ତି। ସେମାନେ ଭାରତର ସୃଜନଶୀଳ ଅର୍ଥନୀତିକୁ ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ବଜାରରେ ପ୍ରଦର୍ଶିତ କରିବେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପ୍ରଥମଥର ପାଇଁ କ୍ୟାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତ ପର୍ବ ଆୟୋଜନ କରାଯିବ। କ୍ୟାନ୍ସରେ ଥିବା ଭାରତ ପ୍ୟାଭିଲିୟନ୍ ଭାରତୀୟ ଚଳଚ୍ଚିତ୍ର ସମୁଦାୟଙ୍କ ସକାଶେ ବିଭିନ୍ନ କାର୍ଯ୍ୟକଳାପରେ ନିୟୋଜିତ ହେବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ। ଏଥିରେ ଉତ୍ପାଦନ ସହଯୋଗକୁ ପ୍ରୋହାହିତ କରିବା, ଜ୍ଞାନ ଅଧିବେଶନ, ବିତରଣ ଚୁକ୍ତି ସ୍ୱାକ୍ଷର, ବ୍ୟବସାୟରୁ ବ୍ୟବସାୟ ବୈଠକ ଏବଂ ବିଶ୍ୱର ପ୍ରମୁଖ ମନୋରଞ୍ଜନ ଏବଂ ଗଣମାଧ୍ୟମ ସଂସ୍ଥାଙ୍କ ସହ ନେଟ୍ୱର୍କିଂ ଅନ୍ତର୍ଭୁକ୍ତ। ଗୋଆରେ ହେବାକୁ ଥିବା 55ତମ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଅଫିସିଆଲ ପୋଷ୍ଟର ଓ ଟ୍ରେଲର ମଧ୍ୟ ଭାରତ ପର୍ବରେ ଉନ୍ମୋଚନ ହେବ। ପୁଣେରେ ଏକ ସ୍ୱତନ୍ତ୍ର ବେଆଇନ କାର୍ଯ୍ୟକଳାପ ନିବାରଣ ୟୁଏପିଏ ଅଦାଲତ ପ୍ରସିଦ୍ଧ ହେତୁବାଦୀ ଡକ୍ଟର ନରେନ୍ଦ୍ର ଦାଭେଲକରଙ୍କ ହତ୍ୟା ମାମଲାରେ ସଚିନ ଆଣ୍ଡୁରେ ଏବଂ ଶରଦ କଲାସ୍କରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟ ତିନିଜଣଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରାଯାଇଛି। ଅନ୍ଧବିଶ୍ୱାସ ବିରୋଧୀ କର୍ମୀ ଦାଭଲକରଙ୍କୁ 2013 ଅଗଷ୍ଟ 20ରେ ପୁଣେରେ ଗୁଳି କରି ହତ୍ୟା କରାଯାଇଥିଲା। ଅତିରିକ୍ତ ସେସନ ଜଜ୍ ପିପି ଯାଦବ କହିଛନ୍ତି ଆଣ୍ଡୁରେ ଏବଂ କାଲାସ୍କରଙ୍କ ବିରୋଧରେ ହତ୍ୟା ଓ ଷଡ଼ଯନ୍ତ୍ର ଅଭିଯୋଗ ପ୍ରମାଣିତ ହୋଇଛି ଏବଂ ସେମାନଙ୍କୁ ଆଜୀବନ କାରାଦଣ୍ଡ ସହ 5 ଲକ୍ଷ ଟଙ୍କା ଜରିମାନା କରାଯାଇଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ତା'ର ଚୂଡ଼ାନ୍ତ ଯୁକ୍ତିରେ କହିଥିଲା ଅଭିଯୁକ୍ତମାନେ ଅନ୍ଧବିଶ୍ୱାସ ବିରୋଧରେ ଦାଭେଲକରଙ୍କ ଅଭିଯାନକୁ ବିରୋଧ କରୁଥିଲେ। ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ 2014ରେ ପୁନେ ପୁଲିସ୍ଠାରୁ ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଥିଲା। ଦେଶରେ ଆସନ୍ତା 13 ତାରିଖ ସୋମବାର ଦିନ ଚତୁର୍ଥ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ରହିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହି ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଲୋକସଭା ଆସନରେ ମତଦାନ ହେବ। ସେଗୁଡ଼ିକ ହେଲା ଉତ୍ତରପ୍ରଦେଶ, ତେଲଙ୍ଗାନା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ଜାମ୍ମୁ କାଶ୍ମୀର। ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ଆର୍କେ ଜେନାମଣି କହିଛନ୍ତି ପଶ୍ଚିମ ରାଜସ୍ଥାନ ବ୍ୟତୀତ ଭାରତର କୌଣସି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନାହିଁ। ଆସନ୍ତାକାଲିଠାରୁ ମଧ୍ୟ ପଶ୍ଚିମ ରାଜସ୍ଥାନରେ ଗ୍ରୀଷ୍ମ ପ୍ରବାହ କମିବା ନେଇ ପୂର୍ବାନୁମାନ କରାଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଗତକାଲି ହିମାଚଳ ପ୍ରଦେଶର ଧର୍ମଶାଳାରେ ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର 60 ରନ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। 242 ରନ୍ର ଟାର୍ଗେଟ୍କୁ ପିଛା କରି ପଞ୍ଜାବ କିଙ୍ଗ୍ସ 70 ଓଭର୍ରେ ମାତ୍ର 181 ରନ୍ ସଂଗ୍ରହ କରିପାରିଥିଲା। ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଆଜିଠାରୁ ଓଡ଼ିଶାରେ ଆରମ୍ଭ କରିବେ ଦୁଇଦିନିଆ ନିର୍ବାଚନ ପ୍ରଚାର। ସମ୍ଭିଧାନ ବଦଳାଇବା ଆରୋପକୁ ଖଣ୍ଡନ କଲେ ବିଜେପିର ବରିଷ୍ଠ ନେତା ରାଜନାଥ ସିଂ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କ ମତଦାନ ତଥ୍ୟ ପ୍ରକାଶ ଅବ୍ୟବସ୍ଥା ଅଭିଯୋଗକୁ ନିର୍ବାଚନ ଆୟୋଗଙ୍କ ଖଣ୍ଡନ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ 21 ଦିନ ପାଇଁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ହେବ ମୁକାବିଲା।